ବ୍ରଜକୃଷ୍ଣ ମହାରଣା 23 ନମ୍ବର ୱାର୍ଡ ଘାଟିକିଆ ତଳ ଗଡ ସାହି। ଆମର ଏଠି ଟଏଲେଟ୍ ନାହିଁ, ଟଏଲେଟ୍ ପାଇଁ ମଧ୍ୟ ଆମେ ଆପ୍ଲାଏ କରୁଛୁ, ଏପର୍ଯ୍ୟନ୍ତ ସେଟା ହେଇପାରିନାହିଁ। ପାଣିର ପ୍ରୋବ୍ଲେମ୍ ରହୁଛି, ପାଣି ଗୋଟେ ଟାଇମ୍ ଆସୁଛି, ଅଳ୍ପ ଟାଇମ୍, ଯୋଉଟା କି ଆମ ପାଇଁ ସେଟା ଠିକ ନୁହଁ। ଆମେ ଯେହେତୁ କାମ କରୁଛୁ ବାହାରେ ଯାଇକିରି, ଘରକୁ ଆସିଲା ବେଳକୁ ପାଣି ମଧ୍ୟ ବନ୍ଦ ହେଇଯାଉଛି, ପାଣି ଠିକ ସେ ରଖି ବି ପାରୁନୁ। ଦୟାକରି ଆପଣ ଯଦି ଏଇ ଟାଇମ୍ ଯଦି ଦିନକୁ ପାଣି ଦିଅନ୍ତେ, ତାହେଲେ ଆମେ ତାର ଠିକ୍ ରେ ବ୍ୟବହାର ମଧ୍ୟ କରିପାରନ୍ତୁ।